निताय श्री कृष्ण बलराम श्री श्री जगन्नाथ बलदेव सुभद्रा महारानी श्री श्री राधा कृष्णचंद्र श्री लक्ष्मण कृष्णदेव श्री श्री सीताराम लक्ष्मण हनुमान जी गोपाल पद्मण दिवेदन करी श्री गुरुदेव श्री श्रीमद्भक्ति स्वरूप दामोदर स्वामी गुरु महाराज गोपाल पद्मण दिवेदन करी ईश्वर प्रतिष्ठिताचार्य श्री श्रीमदेव श्री भक्ति वेदांत स्वामी श्री गोपाल महाराज गोपाल पद्मण दिवेदन करी समस्त साधु गुरु वैष्णवान पाद पद्मण दिवेदन करी आज आम श्रीमद्भागवतम दशम स्कंद छत्तीस अध्याय श्लोक कोड़े आम कथा आरंभ करवा गत काली से दिन पूर्व तरीके जो आम कथा कही कोड़े श्लोक जाए कही देवर्षि नारद ये भाव में नियते अरिष्टे अरिष्टासुर हत्या पर भगवान जो हत्या कले जाकर सी कंस को यही भाव संवाद दे कृष्ण एवं बलराम ये दुज वसुदेवर पुत्र एवं वसुदेव तक नहीं रखी आसी नंदाड़े ये सब कथा आलोचना करते तेणु कंस बहुत क्रोध प्रकाश करके वसुदेव को हत्या करने समय से ही समय नारद मुनि से निवर्तले कहले तुम जी हत्या करदे बर्तमान तुम शत्रु पड़े तुम बंदी कर रख बंदी कर रखिक श्लोक कह प्रतिजाते तु देवर्षौ यही भाव देवर्षि नारद कंस को व्यवस्था करदे मृत्युर व्यवस्था कंस भाव मोर मृत्यु को मुझे समाधान करदेवी मोर मृत्यु जे मृत्यु प्रदान करी किंतु से जाणिना जी मृत्यु आसू मृत्यु प्रदान कर भगवत गीतार भगवान कह मृत्यु सर्वहरसाहम समस्त जो मैंने भगवान शरण से जाती ना भगवान मृत्यु रूपे सबकि हरण करनी किंतु जो मैंने भगवान को शरण जाती भगवान पाखे अमृत रूप से आविर्भाव हूँ अमृत रूप से आसती उपस्थित हूँ भगवत नव अध्याय भगवान कही कथा अमृतम मृत्यु सैव भगवान एकाधार अमृत पुणी मृत्यु तेणु जहाँ भी हो कई भाव नारद मुनि सब व्यवस्था करदेलापर कंस आवास्य केशिनम केशी दैत्य को डाकिला आवास्य कहला प्रेषा मास हनीता तेणु केशी को प्रेरण कला प्रेषा मास हनीता भवता राम केशव केशी को कहला तुम्हें राम केशव प्रथमे राम कहले तापर केशव कहले कृष्ण तेणु राम केशव दुई वचन कहुए राम केशव तांकु हन्यता तांकु हत्या करा जाऊ कारण से हत्या हत्या हबार योग्य मोर शत्रु से माने तेणु ये श्लोक कहुची जे कृष्ण बलराम को मथुरा को नहीं आसवा आगर कंस आउ जन असुर को वृंदावन को पठेबा को चेष्टा कला अर्थात होता सी तो नारद मुनि कहले तुम कंस कृष्ण को यही आण ये आनी हत्या करवस्था कर तार तो सी पुणी करवा कथा से कहीं पठेले केसी को कहीं पठेले तार कारण हूँ केसी दत्य जदि जदि न पठे थाते भगवान आ केसी दत्य को अध्यय कर था उद्धार पाई न था तेणु भगवान यही भाव कंसर बुद्धि बुद्धि भाव प्रेरणा दे पठेला देखा आ गए चेष्टा करवा केसी को विराट बड़ दैत्य घोड़ा रूप आ केसी घाट अच्छी वृंदावन में केसी घाट बंशीवट द्वादश कानन जहाँ सब लीला कहल श्रीनंदनंदन तेणु से केसी घाटे भगवान से केसी दैत्य को बद्ध करते आम शुणा ये लीलाटी केसी केसी को मध्य भगवान हत्या करेंगे ये अध्याय तेणु केसी को पठेक ना ये अध्याय ना पर बोध यहाँ हम देखा कौन हो भाव हंस कहला आवास्य हन्यता भवता राम केशव तुमर कार्य हूँ तुम जाकि राम एवं केशव राम एवं केशव राम बोली कहीं प्रथम कहले राम तांकर तो अष्टम गर्भ हो कृष्ण बोली जाणी नारद मुनि कहले ରାମଙ୍କୁ କାହିଁ କହିଲେ? ଏସବୁ ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର ତାଙ୍କର ବହୁତ ଭାଷ୍ୟ ଦେଇଛନ୍ତି। ଯାହା ହଉ, ରାମ କେଶବ ଦୁଇ ଜଣଙ୍କୁ ହତ୍ୟା କରିଦେବ, ତେଣୁ ଏଇଭଳି ଭାବରେ କେଶୀକୁ କହିକିରି ତାପରେ କ'ଣ କଲେ ଆମେ ଗତକାଲି ଗତ ତାରିଖ ଶ୍ଳୋକଟି କହିଥିଲେ, ତୁମେ ଏ ବିଷୟରେ କିଛି ଆଲୋଚନା କରିବା ନାହିଁ। ତେଣୁ ତତୋ ମୁଷ୍ଟିକ ଚାଣୁର ଷଳ ତୋଷଳ କାଧିକାନ୍ ଅମାତ୍ୟାନ୍ ହସ୍ତିପାଶ୍ଚୈବ ସମାହୁୟାୟ ଭୋଜରାଟ। ତାପରେ ତତଃ, ତାପରେ କ'ଣ କଲେ, କେଶୀ ତତକୁ ପଠାଇଦେଲେ। ତାପରେ ମୁଷ୍ଟିକ ଚାଣୁର ଷଳ ତୋଷଳ ତୋଷଳ କାଧିକାନ୍, ତାଙ୍କର ବହୁତ ମଲ୍ଲ ଥିଲେ, ତାଙ୍କ ଭିତରେ ଅଷ୍ଟ ମଲ୍ଲ ପ୍ରଧାନ ଥିଲେ, ସେମାନେ ମଲ୍ଲ ଯୁଦ୍ଧ ସବୁ କରୁଥିଲେ। ବହୁତ ତାଙ୍କର ରାଜାଙ୍କର ସବୁ ରହିବେ, ମଲ୍ଲମାନେ ସବୁ ରହିବେ, ତାଙ୍କ ବଡ଼ିଗାର୍ଡ ରକ୍ଷା କରିବେ। ତେଣୁ ଏଇଭଳି ଭାବରେ ତାଙ୍କର ଅଷ୍ଟମଲ୍ଲ ପ୍ରସିଦ୍ଧ ଥିଲେ। ସେ ଅଷ୍ଟମଲ୍ଲଙ୍କ ନାମ ଏଥିରେ ବର୍ଣ୍ଣନା କରାଯାଏ ନାହିଁ ଭାଗବତମରେ, ଆଉ କେଉଁ ଶାସ୍ତ୍ରରେ ବର୍ଣ୍ଣନା ଥାଇପାରେ। ପାଞ୍ଚ ଜଣ ମୃତ୍ୟୁବରଣ କଲା ପରେ ଅନ୍ୟ ସବୁ ମଲ୍ଲ, ଏ ତିନି ଜଣ ମଧ୍ୟ ଆଉ ଅନ୍ୟ ଯେତେ ମଲ୍ଲ ଥିଲେ ସବୁ ପଳେଇଗଲେ, ଭାଙ୍ଗିକି ପଳେଇଗଲେ, ସବୁ ପାଚେରୀ ଡେଇଁକି ପଳେଇଗଲେ। ଦଶମ ସ୍କନ୍ଧ 43 ଅଧ୍ୟାୟରେ ବର୍ଣ୍ଣନା କରାଯିବ, ମଲ୍ଲ ଯୁଦ୍ଧ ହେବ ଭଗବାନ କରିବେ ତାଙ୍କ ସହିତ, ଆମେ ଶୁଣିବା ସେଇଟା। ତେଣୁ ଆଦିକାନ୍ ଏଇଭଳି ଭାବରେ ଯେତେ ତାଙ୍କର ମଲ୍ଲ ଥିଲେ, ତାଙ୍କ ଭିତରେ ଅଷ୍ଟ ମଲ୍ଲ ହେଉଛନ୍ତି ମୁଖ୍ୟ। ଅମାତ୍ୟାନ୍ ହସ୍ତିପାଶ୍ଚୈବ, ଅମାତ୍ୟ ହସ୍ତିପାଶ୍ଚୈବ, ଅମାତ୍ୟାନ୍ କହିଲେ ବହୁତ ମନ୍ତ୍ରୀ ଥିଲେ, ଏବଂ ବହୁ ବଚନ କୁହାଯାଇଛି ହସ୍ତିପାଶ୍ଚୈବ, ହସ୍ତିକୁ ଯେ ପାଳନ କରନ୍ତି ବା ମାଉନ୍ତ, ତାଙ୍କୁ ମଧ୍ୟ ଡାକିଲେ। ବିଶେଷ ଭାବରେ କୁବୁଳା ପିଢ଼, କୁବୁଳା ପିଢ଼ ତାଙ୍କର ଯୌତୁକରେ ପାଇଥିଲେ ସେଇଟା, ଇଏ ଦେଇଥିଲା ତାଙ୍କୁ କିଏ, ଜରାସନ୍ଧ ଯୌତୁକ। ଏ କୁବୁଳା ପିଢ଼କୁ ମଧ୍ୟ କୁହାଯାଏ, ବହୁତ ବିଭିନ୍ନ ଶାସ୍ତ୍ରରେ ବିଭିନ୍ନ କଥା ସବୁ ବର୍ଣ୍ଣନା କରାଯାଇଛି। ବହୁତ ପ୍ରକାର ଲକ୍ଷେ ହାତୀ ଯୋଗାଡ଼ କରିକି ସେ ହାତୀକୁ ଶିକାର କରି ଆଣିଥିଲେ, ଏଇଭଳି ଭାବରେ କୁହାଯାଏ। ଯାହା ହଉ, ଭାଗବତରେ ସବୁ ବର୍ଣ୍ଣନା କରାଯାଇ ନାହିଁ। ତେଣୁ ଇଏ ଯେଉଁ କୁବୁଳା ପିଢ଼ର ଯେଉଁ ମହନ୍ତ, ତାଙ୍କୁ କ'ଣ ଅସ୍ତିପାଶ୍ଚୈବ ସମାହୁୟାୟ, ସମ୍ୟକ ରୂପେ ଆହୁୟ, ତାଙ୍କୁ ସବୁ ଡକି ପଠାଇଲେ। ତାଙ୍କର ଯେଉଁ ଦୂତମାନେ ଅଛନ୍ତି, ତାଙ୍କ ଦୂତମାନଙ୍କ ଦ୍ୱାରା ସବୁ ପଠାଇ ଖବର ପଠାଇଲେ। ଏବଂ ଆହ ଭୋଜରାଜ, ଭୋଜ ବଂଶରେ ଇଏ ଶ୍ରେଷ୍ଠ ହେଉଛନ୍ତି ଇଏ କଂସ। ପ୍ରକୃତରେ ତାଙ୍କ ପିତା ହେଉଛନ୍ତି ଯେଉଁ ରହିଛନ୍ତି ଉଗ୍ରସେନ, ଉଗ୍ରସେନଙ୍କର ପ୍ରକୃତ ଏ ପୁତ୍ର ନୁହନ୍ତି, ପର ଶ୍ଳୋକରେ ଆସିବ ସେଇଟା, ସେ କଥା କହିବା ସେତେବେଳେ ଇଏ। କିନ୍ତୁ ତାଙ୍କ ପିତାଙ୍କୁ ବନ୍ଦୀ କରିକିରି ନିଜେ ରାଜା ହେଇକିରି ଭୋଜରାଟ ହେଇଛନ୍ତି। ଭୋଜ କଥା ଆମେ କହୁଥିଲୁ, ଭୋଜ ଅର୍ଥ ହେଉଛି ଭୋଗ କରିବା, ଭଲ ଭଲ ଭାବରେ ଖାଦ୍ୟ ପଦାର୍ଥ ସେମିତି ସୁନ୍ଦର ଭାବରେ ଭୋଜନ କରିବା ବା ଏସବୁ କରିବା, ଏଇଭଳି ଭାବରେ ସେମାନେ ଥିଲେ ଭୋଜ। ଯଦିଓ ଯଦୁକୂଳରେ ସେମାନେ ଆସୁଛନ୍ତି, ସବୁ ଭଗବାନଙ୍କ ସମ୍ବନ୍ଧ, ମାମୁଁ ହେବେ ନା, ଭଗବାନ ମାମୁଁ ହେବେ, ଦେବକୀଙ୍କର ଭାଇ ହେବେ, ଏସବୁ ରହିଛି। କିନ୍ତୁ ଏତେ ସମ୍ବନ୍ଧ ସତ୍ତ୍ୱେ ସେ ଭଗବାନଙ୍କୁ ହତ୍ୟା କରିବା ପାଇଁ ଚାହିଁ ଦୁର୍ଘଣ ଯୋଗୁଁ ହତ୍ୟା କରିବ, ସେ ଭଗବାନ ହୁଅନ୍ତୁ ବା ଯାହା ହୁଅନ୍ତୁ, ଭଲ ଯାହା ହଉ ବା ଯିଏ ବି ହଉ, ହତ୍ୟା ମୋର ଶତ୍ରୁମାନେ ମୁଁ ତାକୁ ହତ୍ୟା କରିବି। ତେଣୁ ଭୋଜରାଟ ଏଇଭଳି ଭାବରେ ତାଙ୍କୁ କହିଲେ, କ'ଣ କ'ଣ କହିଲେ କହିଲେ 21 ଶ୍ଳୋକରେ, ଆଦି ସନାତନ ଗୋସ୍ୱାମୀ କହୁଛନ୍ତି, ଆଦି ସବଦାତ ଅନ୍ୟ ମଲ୍ଲାହ କଙ୍କାଦୟଶ୍ଚ ଭ୍ରାତର, ଅନ୍ୟ ମଲ୍ଲମାନେ କହିଲେ କଙ୍କ ଆଦି କଙ୍କ ଏବଂ ଆଉ ସବୁ ରହିଛନ୍ତି, ସେମାନଙ୍କୁ ମଧ୍ୟ ଡାକିଲେ। ଏବଂ ଭ୍ରାତର, ଭ୍ରାତର ତାଙ୍କର 8 ଭାଇ ଅଛନ୍ତି ମଧ୍ୟ, ବଳରାମ ତାଙ୍କୁ ସବୁ ହତ୍ୟା କରିବେ, ପରେ ସବୁ ବର୍ଣ୍ଣନା କରାଯିବ। ଏମାନଙ୍କୁ ସବୁ ମଧ୍ୟ ଆଦି ଶବ୍ଦରେ କୁହାଗଲା ନାହିଁ, ସେମାନଙ୍କ ନାଁ ନିଆଯାଇ ନାହିଁ, କିନ୍ତୁ ସନାତନ ଗୋସ୍ୱାମୀ ସେମାନଙ୍କ ବିଷୟରେ କିଛି ସୂଚନା ଦେଇଛନ୍ତି। ତେଣୁ ଏଇଭଳି ଭାବରେ ଡାକି ମିଟିଂ ହେଲା, ଟପ୍ ସିକ୍ରେଟ୍ ମିଟିଂ, କନଫିଡେନ୍ସିଆଲ, କ'ଣ କ'ଣ କହୁଛନ୍ତି ସେଇଟାକୁ ଭଗବାନ ଜାଣନ୍ତି ଏବଂ ଭଗବାନ ଭକ୍ତମାନେ ଜାଣନ୍ତି। ସେ କ'ଣ କହିଲେ, ନିବୃତ କୋଠରୀ ଭିତରେ କୁହାଗଲା, ଆଲୋଚନା ହେଲା, ସବୁ ହେଲା, ଏଇଟା ଲିକ୍ ହେଇଗଲା କେମିତି, ସେ କ'ଣ କହିଲେ, କଂସ ତାଙ୍କର ମନ୍ତ୍ରୀମାନଙ୍କୁ କ'ଣ କହିଲେ ବା ଏମାନଙ୍କୁ ସବୁ ଅଷ୍ଟମଲମାନଙ୍କୁ କ'ଣ କହିଲେ, ସେ ତ ନିବୃତ୍ତ ଭାବରେ କୁହାହେଇଥିଲା, କିନ୍ତୁ କ'ଣ କହିଲେ ସବୁ ହିସାବ ରହିଛି। ଭଗବାନ ସବୁକିଛି ଜାଣନ୍ତି, କେଉଁଠି କ'ଣ କେତେବେଳେ କ'ଣ ହେଉଛି। ବେଦାମ ସମଚିତାନି ବର୍ତ୍ତମାନାନି ଚ ଅର୍ଜୁନ ଭବିଷ୍ୟାଣି ଚ ଭୂତାନି ମାମିତୁ ବେଦନ କଶ୍ଚନ। ଭଗବାନ ସବୁକିଛି ଜାଣନ୍ତି, ତେଣୁ ଭଗବାନଙ୍କର ଇଏ ହେଉଛନ୍ତି ସପ୍ତାବିଶ ଅବତାର ବାଦରାୟଣୀ ବ୍ୟାସଦେବ। ସିଏ ମଧ୍ୟ ସବୁ ଖବର ପାଇଛନ୍ତି, ଖବର ରଖିଛନ୍ତି, ସିଏ ସବୁ ଜାଣିଛନ୍ତି କ'ଣ କ'ଣ କଥା ହେଲା, ସବୁ ଏକ୍ଜାକ୍ଟ ସବୁ ଜିନିଷ ରହିଛି ତାଙ୍କର ପାଖରେ। ଯଦିଓ ସେ ସେଠି ନଥିଲେ, ବ୍ୟାସଦେବ ସେଠି ନଥିଲେ, କିନ୍ତୁ ସବୁ ସେ ଜାଣିଛନ୍ତି। ଭଗବାନ ଏବଂ ଭଗବାନ ଭକ୍ତମାନେ ସବୁ ଜାଣନ୍ତି। ତେଣୁ ଏଇଠି କୁହାଯାଉଛି ଯେ ଭୋ ଭୋ ନିଶମ୍ୟତାମ ଏତତ୍, ତାଙ୍କୁ ଡାକୁଛନ୍ତି ଭୋ ଭୋ, ସମ୍ବୋଧନ କରୁଛନ୍ତି ଭୋ ଭୋ ନିଶମ୍ୟତାମ ଏତତ୍। ଶୁଣନ୍ତୁ ସମସ୍ତେ, ସମସ୍ତେ ସାବଧାନ ହେଇକି ଶୁଣ, ସାବଧାନ ହେଇକି ଶୁଣ। ରେଲୱେ ଷ୍ଟେସନ କହୁଛନ୍ତି ମେ ମେ ହାଭ୍ ୟୋର ଆଟେନସନ୍ ପ୍ଲିଜ୍ ଆଟେନସନ୍, ଏସବୁ କହୁଛନ୍ତି ସେଇଭଳି ଭାବରେ। ନିଶମ୍ୟତାମ ଏତତ୍ ବୀର ଚାଣୁର ମୁଷ୍ଟିକ, ପ୍ରଥମେ ସମ୍ବୋଧନ କରୁଛନ୍ତି ଚାଣୁର ଏବଂ ମୁଷ୍ଟିକ। ଚାଣୁର ଭଗବାନ କୃଷ୍ଣଙ୍କ ଦ୍ୱାରା ମୃତ୍ୟୁବରଣ କରିବେ, ମୁଷ୍ଟିକ ଭଗବାନ ବଳରାମଙ୍କ ଦ୍ୱାରା ମୃତ୍ୟୁବରଣ କରିବେ, ଏସବୁ କଥା ପରେ ବର୍ଣ୍ଣନା କରାଯିବ। ତେଣୁ ଯେତେ ମଲ୍ଲମାନ ଥିଲେ ତାଙ୍କ ଭିତରେ ଶ୍ରେଷ୍ଠ ହେଉଛନ୍ତି ଚାଣୁର, ତେଣୁ ପ୍ରଥମେ କହିଲେ ଚାଣୁର, ତାପରେ ମୁଷ୍ଟିକ। ମୁଷ୍ଟିକ ଦୁଇ ଜଣଙ୍କୁ ସମ୍ବୋଧନ କରି କହିଲେ ଦୁଇ ବଚନରେ, ଚାଣୁର ମୁଷ୍ଟିକ ନନ୍ଦ ବ୍ରଜେ କିଳାସାତେ ସୁତା ଆନକୁ ତୁନ୍ଦେବେ। ଦେଖ ସମସ୍ତେ ଶୁଣ, ସାବଧାନ ହେଇକି ଶୁଣ, ଚାଣୁର ମୁଷ୍ଟିକ ଏବଂ ଅନ୍ୟମାନେ ସମସ୍ତେ ବୀର ଚାରଣ ମୁଷ୍ଟିକ ନନ୍ଦବ୍ରଜେ କିଳାସାତେ, ନନ୍ଦବ୍ରଜରେ ନନ୍ଦଙ୍କର ଯେଉଁ ବ୍ରଜ ରହିଛି ସେଇଠି କିଳ ଆସାତେ, ସେଇ ସ୍ଥାନରେ ନିଶ୍ଚିନ୍ତ ଭାବରେ ରହୁଛନ୍ତି କିଏ ନା ସୁତାଉ ଆନକୁ ଦୁନ୍ଧୁବେ। ସୁତଉ ଦୁଇ ବଚନରେ କୁହାଯାଇଛି କୃଷ୍ଣ ରାମ କେଶବ, ଦୁଇ ବଚନରେ ସୁତଉ କିଏ କିଏ ନା ସୁତ କାହାର ସୁତ, ସେମାନେ ଚିନ୍ତା କରୁଛନ୍ତି କାହାର ସୁତ ନା ଆନକୁ ଦୁନ୍ଧୁବେ। ଆନକୁ ଦୁନ୍ଧୁବେ କହିଲେ ଯାହାଙ୍କର ଜନ୍ମରେ ଦେବତାମାନେ ଦୁନ୍ଧୁବେ ନାଦ କରିଥିଲେ ସେ ହେଉଛନ୍ତି ଆନକୁ ଦୁନ୍ଧୁବି ପ୍ରସିଦ୍ଧ ବସୁଦେବ, ସେ ହେଉଛନ୍ତି ବସୁଦେବ, କିନ୍ତୁ ସେ ଆନକ ଦୁନ୍ଧୁବି ରୂପରେ ପ୍ରସିଦ୍ଧ। ଆନକ ଦୁନ୍ଧୁବି କହିଲେ ସେମିତି ଜାଣିବେ ବସୁଦେବ, ସୁରସେନଙ୍କ ପୁତ୍ର ଆନକ ଦୁନ୍ଧୁବେ। ରାମକୃଷ୍ଣ ତତୋ ମହ୍ୟମ ମୃତ୍ୟୁ କିଳ ନିଦର୍ଶିତ, ଏଇ ଯେ ରାମକୃଷ୍ଣ, ରାମ ଏବଂ କୃଷ୍ଣ ଏଇ ଦୁଇ ଜଣ ମହ୍ୟମ ମୃତ୍ୟୁ କିଳ ନିଦର୍ଶିତ, ଇଏ ବିଶ୍ୱ ବ୍ୟବସ୍ଥା କରାଯାଇଛି ଏମାନେ ମୋର ମୃତ୍ୟୁ ରାମ ଏବଂ କୃଷ୍ଣ। ଯଦିଓ କୃଷ୍ଣ ହେଉଛନ୍ତି ତାଙ୍କ ମୃତ୍ୟୁ ଅଷ୍ଟମ ଗର୍ଭ, ଅଶ୍ୟାସ୍ତ ଅଷ୍ଟମ ଗର୍ଭ ହନ୍ତା ଯା ବସେ ବୁଦ୍ଧ, ଏଭଳି ଭାବରେ ସେ ସବୁ ଶୁଣିଥିଲେ ଆକାଶବାଣୀ। ଦେବକୀଙ୍କ ବିବାହ ସମୟରେ ଯେତେବେଳେ ଦେବକୀଙ୍କ ରଥକୁ ଚାଳନା କରୁଥିଲେ ସାରଥି ହିସାବରେ, ସେହି ସମୟରେ ଆକାଶବାଣୀ ହେଇଥିଲା ଅଶ୍ୟାସ୍ତ ଅଷ୍ଟମ ଗର୍ଭ। କିନ୍ତୁ ରାମ କେଶବ କାହିଁକି କହିଲେ ବା ରାମକୃଷ୍ଣ କାହିଁକି କହିଲେ ନା ନାରଦ ମୁନି କହିଲେ, ସେ ରାମଙ୍କୁ ଆଣ ମଧ୍ୟ, କାରଣ ଏସବୁ ଭଗବାନ ବ୍ରହ୍ମାଙ୍କର ସବୁ ଲିପିବଦ୍ଧ ହେଇଯାଇଛି ଲୀଳା, କ'ଣ ସବୁ ହେବ କିଭଳି ଭାବରେ ହେବ। ଅଜଲିପି ଆମେ କହୁଥିଲେ ନା ହରିଶ୍ୱର, ସେଇଟା କହିଛନ୍ତି ଅଜଲିପି, ସେ ପଢ଼ିକିରି ଆସିଥିଲେ ନାରଦ ମୁନି। ତେଣୁ ଏଠି କହୁଛନ୍ତି ରାମକୃଷ୍ଣ ତତୁ ମହ୍ୟଂ ମୃତ୍ୟୁ କିଳ ନିଦର୍ଶିତ, ଏସବୁ ବ୍ୟବସ୍ଥା ହେଇଯାଇଛି, ରାମକୃଷ୍ଣ ମୋର ମୃତ୍ୟୁ ରୂପରେ ଆସିଛନ୍ତି, ତେଣୁ ଭଗବଦ୍ଭ୍ୟାମ ଇହ ସମ୍ପ୍ରାପ୍ତ ହନ୍ୟତାଙ୍ଗ ମଲ୍ଲ ଲୀଳା। ତେଣୁ ଏକଥା ଯେତେବେଳେ ଶୁଣୁଛନ୍ତି ମଲ୍ଲମାନେ ଇଏମାନେ ଅମାତ୍ୟମାନେ ବା ମନ୍ତ୍ରୀମାନେ ସମସ୍ତେ କହୁଛନ୍ତି ଠିକ୍ ଅଛି ଆମେ ଯାଇକି ତାଙ୍କ କଥା, ନା 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 ଭଗବଦ୍ଭ୍ୟାମ ଇହ ସମ୍ପ୍ରାପ୍ତ, ମୁଁ ବ୍ୟବସ୍ଥା କରୁଛି ସେମାନଙ୍କୁ ଆଣିବା ପାଇଁ, ଏଇଠିକି ସେମାନେ ଆସିବେ, ତମେ ସବୁ ତାଙ୍କୁ ଏଇଠି ପ୍ରାପ୍ତ ହେବ ସମ୍ପ୍ରାପ୍ତ ହଉ ହାନ୍ୟତା ମଲ୍ଲ ଲୀଳା, ତମେ ତାଙ୍କୁ ହତ୍ୟା କରିବ ମଲ୍ଲ ଲୀଳାରେ, ମଲ୍ଲ କ୍ରୀଡ଼ା ହେଉଛି, ତାଙ୍କୁ ହତ୍ୟା କରିବା ପାଇଁ ସମସ୍ତେ ଜାଣିବେ ଯେ ହତ୍ୟା କରିବା ପାଇଁ ଆଣିନାହାନ୍ତି, ମଲ୍ଲ କ୍ରୀଡ଼ାରେ ମୃତ୍ୟୁବରଣ କଲେ। ଡିପ୍ଲୋମାସି ଉଦ୍ଦେଶ୍ୟ ହେଉଛି ତାଙ୍କୁ ହତ୍ୟା କରିବା, କିନ୍ତୁ ବାହାରକୁ ଦେଖିବା ପାଇଁ କ'ଣ ନା ମଲ୍ଲ ଲୀଳା, ମଲ୍ଲ ଲୀଳା ହେଉଛି, ମଲ୍ଲ ଲୀଳାରେ ଜଣେ ମୃତ୍ୟୁବରଣ କଲା ଆଉ କ'ଣ କରାଯିବ। ଭାବରେ କଂସ ଚିନ୍ତା କରୁଥିଲା କୃଷ୍ଣ ଏବଂ ରାମଙ୍କୁ ହତ୍ୟା କରିବ ମଲ୍ଲ ଲୀଳା। ତେଣୁ ଏ ଶ୍ଳୋକରେ କୁହାହେଉଛି, ସୁଦର୍ଶନ କହୁଛନ୍ତି, ମହ୍ୟଂ ମମ ନିଦର୍ଶିତ ବିଧାତ୍ରା ନାରଦେନ ବା ମମ ନିଦର୍ଶିତ ବୋଲି କହିଲେ ବିଧାତାଙ୍କ ଦ୍ୱାରା ବା ନାରଦଙ୍କ ଦ୍ୱାରା, ନାରଦ କହିକି ଯାଇଛନ୍ତି ଏଇଟା। ତେଣୁ ବ୍ରଜଂ ଗନ୍ତୁମ ଉଦ୍ୟତ ତାବାହୁ, ତେଣୁ ଏକଥା ଯେତେବେଳେ ଶୁଣିଲେ ମଲ୍ଲମାନେ ବିଶେଷ ଭାବେ ଚାଣୁର ମୁଷ୍ଟିକ ତାଙ୍କୁ କହୁଛନ୍ତି, ନା ନା ତୁମେ ସେ ମୁଁ ତାଙ୍କୁ ବ୍ୟବସ୍ଥା କରୁଛି, ସେ ଏଇଠିକି ଆସିବେ, ତୁମେ ତାଙ୍କୁ ଏଇଠି ତାଙ୍କୁ ହତ୍ୟା କରିବେ ମଲ୍ଲ ଲୀଳାୟା, ମଲ୍ଲ ଲୀଳାୟା। ତେଣୁ ସନାତନ ଗୋସ୍ୱାମୀ କହୁଛନ୍ତି, ଭୋ ଭୋ ଇତ୍ୟାଦିକ ପରମ ଅବଧାନାର୍ଥମ ବିରେତ, ଭୋ ଭୋ ଶବ୍ଦ କହିବାର ଗୋଟିଏ ଭୋ କହିଥିଲେ ବି ହେଇଥାନ୍ତା, ଦୁଇଥର କହିଲେ କାହିଁକି ନା ପରମ ଅବଧାନାର୍ଥମ, ଆଟେନସନ୍ ଦେବା ପାଇଁ, ଶୁଣ ଅବଧାନ ଏଇଭଳି ଭାବରେ ଅବଧାନାର୍ଥମ। ଏବଂ ବୀର ସମ୍ବୋଧନ କରୁଛନ୍ତି, ବୀର ଚାଣୁର ମୁଷ୍ଟିକୁ ବୀର ସମ୍ବୋଧନ କଲେ କାହିଁକି ନା ପ୍ରୋତ୍ସାହନାୟ, ପ୍ରୋତ୍ସାହନ ତାଙ୍କୁ ପ୍ରୋତ୍ସାହନ ପ୍ରଦାନ କରିବେ, ତୁମେ ବୀର, ତେଣୁ ତାଙ୍କର ଉତ୍ସାହ ଆସିବ, ଯୁଦ୍ଧ କରିବେ। ଏଇଭଳି ରାଜାଙ୍କ ଦ୍ୱାରା ପ୍ରଶଂସା ହେଉ, ସେଇମାନେ ଯେମିତି ଆମର ବର୍ତ୍ତମାନ କିଏ କେଉଁ ସବୁ ବିଭିନ୍ନ ପ୍ରକାର ସମ୍ମାନ ପ୍ରାପ୍ତ ହେଉଛନ୍ତି, ପ୍ରଶଂସା ପ୍ରାପ୍ତ ହେଉଛନ୍ତି, ମେଡ଼ାଲ ପ୍ରାଇଜ୍ ସବୁ ପ୍ରାପ୍ତ ହେଉଛନ୍ତି, ତାଙ୍କର ଉତ୍ସାହ ବଢ଼ିବ। ତେଣୁ ଏଭଳି ଭାବରେ ରାଜା ସିଏ ଜାଣନ୍ତି କିଭଳି ଭାବରେ କାହାକୁ ପ୍ରଶଂସା କରାଯିବ, କାହାକୁ ଦଣ୍ଡ ପ୍ରଦାନ କରାଯିବ, ଏସବୁ ଜାଣନ୍ତି, ତେଣୁ ତାଙ୍କୁ ପ୍ରଶଂସା କରୁଛନ୍ତି, ତାଙ୍କୁ ଉତ୍ସାହ ପ୍ରାପ୍ତ ହେବା ପାଇଁ ସେମାନେ ଉତ୍ସାହିତ ହେବେ। କିଳ ଶବ୍ଦରେ ହେଉଛି ନିଶ୍ଚିନ୍ତ, ଏଠି ନିଶ୍ଚିନ୍ତ ନାରଦ ମୁନି କହିଛନ୍ତି, ସେ ନାରଦୋକ୍ତ ପ୍ରାମାଣ୍ୟା, ନାରଦ କହିଛନ୍ତି ମାନେ ବ୍ରହ୍ମର୍ଷି କହିଛନ୍ତି ମାନେ ସେଥିରେ କିଛି ଭୁଲ ନାହିଁ। ତେଣୁ ପ୍ରକୃତରେ ଯେଉଁମାନେ ମୁକ୍ତ ଜୀବ ତାଙ୍କର ଏଇ ବଦ୍ଧ ଜୀବଙ୍କର ଯେଉଁ ଚାରୋଟି ଦୋଷ ରହିଛି ସେ ଦୋଷ ନଥାଏ। ଚାରୋଟି ଦୋଷ କ'ଣ କ'ଣ ନା ଭ୍ରମ, ପ୍ରମାଦ, ବିପ୍ରଲିପ୍ସା ଏବଂ କରୁଣାପାଟବ, ସେ ଭୁଲ କରିବେ ନାହିଁ, ଭ୍ରମ କରିବେ ନାହିଁ, ଭ୍ରମ ତାଙ୍କର ନଥାଏ। ପ୍ରମାଦ କହିଲେ ଗୋଟିଏ ବସ୍ତୁକୁ ଆଉ ଗୋଟିଏ ବସ୍ତୁ ବୋଲି ଭାବିବା, ଯେମିତି ଶତକଡ଼ା 99 ଭାଗ ଲୋକଙ୍କର ପ୍ରମାଦ ହେଉଛି ସେମାନେ ନିଜକୁ ଶରୀର ବୋଲି ଭାବନ୍ତି, ଏ ଗୋଟେ ପ୍ରମାଦ। ଏବଂ ବିପ୍ରଲିପ୍ସା କହିଲେ ଠକିବା ମନୋବୃତ୍ତି, କେତେବେଳେ କ'ଣ ସୁବିଧା ହେଲେ ଠକିଦେବେ। ଆମର ସୁଶ୍ରୀମନ୍ତ ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଠାକୁର କହନ୍ତି, ଦିସ୍ ପ୍ଲେସ୍ ଇଜ୍ ଏ କ'ଣ ଚିଟର୍ସ ଆଣ୍ଡ ଚିଟେଡ୍, କିଏ ଠକି ହେଇଯାଉଛି କିଏ ଠକୁଛି, ଏ ଭୌତିକ ଜଗତ ହେଉଛି ଏଇଭଳି ଭାବେ ଚିଟର୍ସ ଆଣ୍ଡ ଚିଟେଡ୍। ତେଣୁ ଇଏ ଗୋଟେ ବଦ୍ଧ ଜୀବର ଲକ୍ଷଣ। ଏବଂ କରୁଣା ପାଟବ, କରୁଣା ପାଟବ କହିଲେ ଇନ୍ଦ୍ରିୟମାନେ ସେମାନେ ଏତେ ଇନ୍ଦ୍ରିୟମାନଙ୍କର ସୀମିତ ଶକ୍ତି ରହିଛି, ଅସୀମିତ ଶକ୍ତି ନାହିଁ। ତେଣୁ ଏଇଭଳି ଭାବରେ କଂସ ଜାଣିଥିଲେ ନାରଦ ମୁନି ଯାହା କହିଲେ ତାଙ୍କର କିଛି ତ୍ରୁଟି ଭୁଲ ନାହିଁ, ତେଣୁ ସେଇଟାକୁ ସେ ପ୍ରମାଣ ହିସାବରେ ଗ୍ରହଣ କରିଛନ୍ତି, ପ୍ରମାଣ ହିସାବରେ ଗ୍ରହଣ କରିକିରି ପଠାଉଛନ୍ତି, ଯାହା ଯିଏ କହିବେ ତୁମେ ଏଇଠି ରେଡ଼ି ହୁଅ, ସବୁ ବ୍ୟବସ୍ଥା କର, କଂସ କୃଷ୍ଣ ଏବଂ ରାମ ଆସିଲେ ତୁମେ ହତ୍ୟା କରିବେ, ଏଇଠି ହତ୍ୟା କରିବ। ଏଇଭଳି ଭାବରେ ତାପରେ ଶ୍ଳୋକରେ କୁହାଯାଉଛି, ମଞ୍ଚହା କ୍ରିୟନ୍ତାଂ ବିବିଧା ମଲ୍ଲ ରଙ୍ଗ ପରିସ୍ଥିତଃ ପୌରା ଜାନପଦା ସର୍ବେ ପଶ୍ୟନ୍ତୁ ସ୍ୱୈର ସଂଯୁଗମ। ତେଣୁ ଇଏ ମଲ୍ଲମାନଙ୍କୁ କହିଲେ, ଅନ୍ୟାନ୍ୟ ଯେଉଁମାନେ ଅଛନ୍ତି ଅମାତ୍ୟ ବା ମନ୍ତ୍ରୀମାନଙ୍କୁ ସବୁ କହୁଛନ୍ତି ଯେ ମଞ୍ଚହା କ୍ରିୟନ୍ତାଂ ବିବିଧା, ତେଣୁ ସେମାନେ ଚିନ୍ତା କରୁଥିବେ କ'ଣ କେମିତି କରିବା, କିଛି ବ୍ୟବସ୍ଥା କରିବେ ନା, ହଁ ତୁମେ ମଞ୍ଚ ତିଆରି କର, ଉଚ୍ଚ ଉଚ୍ଚ ସବୁ ମଞ୍ଚ କର, ବିବିଧା ବିଭିନ୍ନ ପ୍ରକାର ମଞ୍ଚ କରିବ, ମଲ୍ଲ ରଙ୍ଗ ପରିସ୍ଥିତା, ମଲ୍ଲ ଯେଉଁଠି ହେବ ତା'ର ଚାରିପଟେ ଏଇଭଳି ଭାବେ ବିଭିନ୍ନ ମଞ୍ଚ ସବୁ କରିବ, ଲୋକମାନେ ବସିବେ, ସବୁ କାହାର କେଉଁ କେଉଁ ଯୋଗ୍ୟତା ଅନୁସାରେ ସବୁ ବସିବେ, ପୌରା ଜାନପଦା ସର୍ବେ, ପୁର ଏବଂ ନଗର ଏବଂ ଗ୍ରାମରୁ ସବୁ ଆସିବେ, ନାଗରିକମାନେ ଆସିବେ, ଗ୍ରାମୀଣ ଗ୍ରାମବାସୀମାନେ ସବୁ ଆସିବେ, ଏମାନେ ସର୍ବେ ପଶ୍ୟନ୍ତୁ ସ୍ୱୟର ସଂଯୁଗମ, ସମସ୍ତେ ଦେଖନ୍ତୁ ଏଇ ଲୀଳାଟିକୁ, ସ୍ୱୟର ସଂଯୁଗମ ଏଇଟା ଯେଉଁ ହେଉଛି ଏ କାହିଁକି ବାଧ୍ୟ କରି ତାଙ୍କୁ କିଏ ହତ୍ୟା କରୁନାହାନ୍ତି, ଏମାନେ ଲଢ଼େଇ କରୁଛନ୍ତି ନିଜ ଇଚ୍ଛା ଅନୁସାରେ ଲଢ଼େଇ କରିକି କିଏ ମୃତ୍ୟୁବରଣ କଲା ସେଥିପାଇଁ ରାଜା ଦାୟୀ ନୁହନ୍ତି। ଏହି ଭାବରେ ଲୋକମାନେ ଚିନ୍ତା କରିବେ, ତେଣୁ ଏଥିପାଇଁ ସବୁ ବ୍ୟବସ୍ଥା କଲେ ଜନପଦା ସର୍ବେ ପଶନ୍ତି ସ୍ୱର ସଂଯୋଗମ ବିଭିନ୍ନ ଶ୍ଳୋକରେ କୁହାଯାଉଛି। ସନାତନ ଗୋସ୍ୱାମୀ କହୁଛନ୍ତି ବିବିଧା ରାଜ ଅମାତ୍ୟ ଆଦି ଯୋଗ୍ୟ ଭେଦେନ ବହୁ ପ୍ରକାର ମଲ୍ଲାନାମ ରଙ୍ଗ କ୍ରୀଡ଼ା ସ୍ଥାନ ତସ୍ୟ ପରିତଃ ସ୍ଥିତା ଚତୁର୍ଦିକ୍ଷୁ ବେଷ୍ଟନ ରୂପେଣ ସ୍ଥିତା ଇତ୍ୟର୍ଥ। ବିବିଧା କୁହାଗଲା ନା, ବିବିଧା କାହିଁକି କୁହାଗଲା ନା, ଏକାଭଳି ସବୁ ହେବ ନାହିଁ, ଅଲଗା ଅଲଗା ପ୍ରକାର ହେବ। କାରଣ କେଉଁଠି ରାଜା ଆସିବେ, କେଉଁ ଦେଶର ରାଜା ଆସିବେ, ତାଙ୍କର ଯୋଗ୍ୟତା ଅନୁସାରେ ତାଙ୍କର ମଞ୍ଚ ତିଆରି ହେବ। କେଉଁଠି କେଉଁ ଦେଶର ମନ୍ତ୍ରୀ ଆସିବେ, ତାଙ୍କର ସେଭଳିଆ ଯୋଗ୍ୟତା ଅନୁସାରେ ପ୍ରୋଟୋକଲ୍ ଯେଉଁ କୁହାଯାଏ, କାହାର କେଉଁଭଳି ଭାବେ ସ୍ଥିତି ଅଛି ସେହିଭଳି ଭାବେ ତାଙ୍କୁ ଯେଉଁ ଦିଆଯିବ, ଆସନ ଦିଆଯିବ। ଯୋଗ୍ୟ ଭେଦେନ ବହୁ ପ୍ରକାର ମଲ୍ଲାନାମ ରଙ୍ଗ କ୍ରୀଡ଼ା ସ୍ଥାନ, ଏଇ ମଲ୍ଲ ମନବାହନଙ୍କର ଯେଉଁ ରଙ୍ଗ କ୍ରୀଡ଼ା ସ୍ଥାନ ରହିଛି ସେଇଠି ତସ୍ୟ ପରିତଃ ତାକୁ ଘେରିକରି ଏସବୁ ମଞ୍ଚ ସବୁ ସୃଷ୍ଟି ତିଆରି କରିବ କର ଶୀଘ୍ର ସ୍ଥିତା ଚତୁର୍ଦିକ୍ଷୁ ଚାରିପଟେ ଏଇଭଳି ଭାବେ ମଞ୍ଚ ସବୁ ବେଷ୍ଟନ ରୂପେଣ ସ୍ଥିତା ଇତ୍ୟର୍ଥ। ଚାରିପଟେ ସମସ୍ତେ ଦେଖିପାରିବେ, ଯେମିତି ଏ ଲୀଳାକୁ ସମସ୍ତେ ଦେଖିପାରିବେ, ତଳୁ ଉପର କରିକି ରହିଛି ସମସ୍ତେ ଦେଖିପାରିବେ। ଏଇଭଳି ଭାବେ ଯେମିତି ଆମର ଷ୍ଟାଡ଼ିୟମ ହେଉଛି, ସେଇଭଳି ଭାବେ ଗୋଟେ ଷ୍ଟାଡ଼ିୟମ ହେଉଥିଲା ସେଠି। ତେଣୁ ଏଠି କୁହାଯାଉଛି 25 ନମ୍ବର ଶ୍ଳୋକରେ କୁହାଯାଉଛି ଯେ ମହାମାତ୍ର ତ୍ୱୟାଭଦ୍ର ରଙ୍ଗତ ବାୟୁପନୀୟତାମ ଦୀପ କୁବଳୟା ପିଡ଼ୁ ଜହି ତେନ ମମାହିତ। ତେଣୁ ମହାମାତ୍ର ଚିନ୍ତା କରୁଛନ୍ତି ମୋର ବୋଧେ କିଛି ରୋଲ୍ ନାହିଁ ଅଛି, ମୋତେ କିନ୍ତୁ ଡାକିଲେ କାହିଁକି ଏଭଳି ଭାବୁଛନ୍ତି। ତେଣୁ କଂସ କହୁଛନ୍ତି ମହାମାତ୍ର ତ୍ୱୟାଭଦ୍ର, ହେଁ ତୁମର ବହୁତ ରୋଲ୍ ଅଛି, ତୁମେ ଭଦ୍ର, ତୁମେ ବହୁତ ସୁନ୍ଦର ବ୍ୟକ୍ତି, ବହୁତ ଭଦ୍ର ବ୍ୟକ୍ତି। ମହାମାତ୍ର ତ୍ୱୟାଭଦ୍ର ରଙ୍ଗତ ବାରି ଦ୍ୱାରୀ ଉପନୀୟତା, ତୁମର କର୍ତ୍ତବ୍ୟ ହେଉଛି, ମୁଁ ତ କହୁଛି ହିସାବ ମନେ ରଖ ଠିକ ଭାବରେ, ରଙ୍ଗ ଯେଉଁ ଦ୍ୱାର ରହିଛି, ଯେଉଁ ଦ୍ୱାରରେ ସମସ୍ତେ ପ୍ରବେଶ କରିବେ ରଙ୍ଗମଞ୍ଚରେ, ସେଇଠି ଦ୍ୱାରରେ ଉପନୀୟତା ସେଇଠିକି ଆଣିକି ରଖ। କାହାକୁ ନା ଦ୍ୱୀପ କୁବଳିଆ ପିଡ଼ୋ, ହାତୀକୁ ଦ୍ୱୀପ ବୋଲି କୁହାଯାଏ, କାହିଁକି ନା ସେ ଦୁଇ ଥର ପାଣି ପିଏ, ଗୋଟେ ଥର ତାର ଶୁଣ୍ଢରେ ନିଏ ପାଣିକୁ, ଶୁଣ୍ଢରେ ପିଏ ଆଉ ଗୋଟେ ଥର ପାଟିରେ ଛାଡ଼େ, ସେଇଟା ସେଥିପାଇଁ ଦ୍ୱୀପ ତାର ନାମ ହେଉଛି। ଦ୍ୱୀପ କୁବଳିଆ ପିଡ଼ୋ, ଏ କୁବଳିଆ ପିଡ଼ ବହୁତ ପ୍ରସିଦ୍ଧ ହାତୀ, 10,000 ହାତୀର ବଳ ତାର ଅଛି। କୁବଳିଆ ପିଡ଼ ଜହି ତେନ ମମାହିତ, ତେଣୁ ତୁମେ ଯାଇକରି ଜହି ତାଙ୍କୁ ହତ୍ୟା କରିବ, ରାମକୃଷ୍ଣଙ୍କୁ ତୁମେ ତାଙ୍କୁ ହତ୍ୟା କରିବ କୁବଳିଆ ପିଡ଼ ଦ୍ୱାରା। କାରଣ ମମା ହିତ, ଏଇଟା ମୋର ହିତ, ଏଇଟା ମନେ ରଖ, ତୁମକୁ ଦରମା ଦିଆଯାଉଛି, ସବୁ କରାଯାଉଛି, ତେଣୁ ସେଇ ଅନୁସାରେ ବର୍ତ୍ତମାନ ସମୟ ଆସିଲା, ତୁମେ ଆମର ହିତ କରିବ, ତାଙ୍କୁ ହତ୍ୟା କରିବ, ରାମକୃଷ୍ଣଙ୍କୁ ହତ୍ୟା କରିବ। ଲୋକମାନେ ଜାଣନ୍ତି ନାହିଁ ନା ତ ବିଧୁ ସ୍ୱାର୍ଥ କଥିଙ୍ଗି ବିଷ୍ଣୁ, ପ୍ରହ୍ଲାଦ ମହାରାଜ କଥା କହିଲେ ତାଙ୍କ ପିତା ହିରଣ୍ୟକଶିପୁକୁ, ସେମାନେ ଭାବୁଛନ୍ତି କ'ଣ ନା ଆମେ ହିତ, ଆମର ଏଇଟା ହିତ ହେବ, କ'ଣ ନା ଆମର ଇନ୍ଦ୍ରିୟମାନଙ୍କୁ ଯଦି ତୃପ୍ତି ପ୍ରଦାନ କରାଯିବ ସେଇଟା ହେଉଛି ଆମର ହିତ। କିନ୍ତୁ ପ୍ରହ୍ଲାଦ କହୁଛନ୍ତି ତାଙ୍କ ପିତା ହିରଣ୍ୟକଶିପୁକୁ କହୁଛନ୍ତି ଲୋକମାନେ ଜାଣନ୍ତି ନାହିଁ କେଉଁଥିରେ ତାଙ୍କର ହିତ ରହିଛି, ନା ତ ବିଧୁ ସ୍ୱାର୍ଥ କଥିଙ୍ଗି ବିଷ୍ଣୁ, ସେମାନେ ଜାଣନ୍ତି ନାହିଁ ତାଙ୍କର ପ୍ରକୃତ ସ୍ୱାର୍ଥ ହେଉଛି ବିଷ୍ଣୁଙ୍କର ଶରଣରେ ଯିବା, କାହିଁକି ଜାଣନ୍ତି ନାହିଁ। ଦୁରାଶା ଯେ ବହିରର୍ଥ ମାନିନ, ସେମାନେ ବହି ଏ ଭୌତିକ ଜଗତରେ ଅର୍ଥ ଖୋଜି ବୁଲୁଛନ୍ତି, ଏଠି ଆଙ୍କୁ ଅର୍ଥ ତତ୍ରଜ୍ଞ ବୋଲି କୁହାଯିବ। କଂସ ହେଉଛନ୍ତି ସେଇଭଳି ଭାବରେ ଜଣେ ବ୍ୟକ୍ତି, ଅର୍ଥ ପଛରେ ଧାବମାନ ହେଉଛନ୍ତି, ବହିରର୍ଥ ମାନିନ, କାହିଁକି ବହିରର୍ଥ ମାନିନ, ତେଣୁ ଦୁରାଶା ସବୁକିଛି ତାଙ୍କର ଆଶା ବିଫଳ ହେଲେ ମଧ୍ୟ ତଥାପି ସେ ଆଶା କରନ୍ତି ଏଭଳି ଭାବରେ କଲେ ଆମେ ସିଦ୍ଧି ପ୍ରାପ୍ତ ହେବା। ବହିରର୍ଥ ମାନ ଅନ୍ଧା ଯଥା ଅନ୍ଧେରି ଉପନୀୟମାନା, ଜଣେ ଅନ୍ଧ ଅନ୍ୟ ଜଣେ ଅନ୍ଧକୁ ବାଟ ବତେଇଲେ ଯାହା ହୁଏ ଖାଲି ପଡ଼ିବା ହିଁ ସାର ହୁଏ, ସେହିଭଳି ଭାବରେ ଲୋକମାନେ ଜାଣନ୍ତି ନାହିଁ, ଲୋକମାନେ ଅନ୍ଧ ଆଉ ଅନ୍ୟ ଅନ୍ଧମାନଙ୍କୁ କହନ୍ତି ଆମକୁ ସାର ଟିକେ ବାଟ ବତେଇ ଦିଅନ୍ତୁ। ଏପି ସ୍ୱତନ୍ତ୍ରିଆ ମୃଦାମନି ପଦା, ଯଦି ହିରଣ୍ୟକଶିପୁ କହିବେ ଅନ୍ଧ ନୁହନ୍ତୁ ସେମାନେ ଚକ୍ଷୁ ରହିଛି ନା ସେମାନେ ଇସ୍ୱତନ୍ତ୍ରିଆ, சத்தந்திரி கையிலே பகவான்கிறது ஒரு ஐஜி சத்வராத தம தின்னுட்டு குணம் இது தின்னுட்டு குணரே சமஸ்து பந்தாகி ரச்சி உருதாமினி பத்தா உருதாமினி கலே பூர்ணபாவே பகுத் திருடபாவே பந்தாகி ரச்சி கிந்து செமே ஜாணி நாய் ஆமே பந்தேக்கி ரோஜி இயஜி அந்த அவஸ்தா அந்த ஜெமி தேக்கிப்பே நாய் சேபி பாவே செமே ஜாணிப்பாரு நாய் ஆமே திரிகுண பித்தர பந்தாகி ரோச்சு வலி தேணு சே கௌசி மோர ஹித்த ஹெப ஏட்டா ஜதி தமே ராமகிருஷ்ண ஹத்தியா கரிவ கிந்து ஜாணி நாய் பிரகிருத்தர ஏட்டு தங்க ஹித்த ஹெப நாய் அஹித்த ஹெப மாயார வசவர்த்தி இவ்வளவு பாவே சிந்தா கருச்சி கம்ச ஜாஹு ଏଇଭଳି ଭାବରେ କହିକିରି ଅନ୍ୟମାନେ କହୁଛନ୍ତି ଆରଭ୍ୟତାଂ ଧନୁର୍ଜାଗ ଚତୁର୍ଦ୍ଦଶ୍ୟାଂ ଯଥାବିଧ ବିଶସନ୍ତୁ ପଶୁନ୍ ମେଧ୍ୟାନ୍ ଭୂତ ରାଜାୟ ମିଳୁଛେ ବର୍ତ୍ତମାନ ଏସବୁ ଘଟଣା ହେଇଥିଲା ପୌଷ ଫାଲ୍ଗୁନ ମାସ କ'ଣ ଫାଲ୍ଗୁନ ମାସ କୃଷ୍ଣପକ୍ଷ ଏକାଦଶୀ ତିଥିରେ ଏକାଦଶୀ ତିଥିରେ ଆସି ନାରଦ ମୁନି ଏସବୁ ଖବର ଦେଲେ ଖବର ଦେଲା ପରେ ଏସବୁ ମିଟିଂ ହେଇକିରି ଏସବୁ ହେଲା ତାପରେ କହୁଛନ୍ତି ଆରଭ୍ୟତାଂ ଧନୁର୍ଜାଗ ଅନ୍ୟମାନେ ଯେଉଁ ସବୁ ସେମାନେ ଅଛନ୍ତି ସେମାନେ ଭାବୁଥିଲେ ଆମର ଆଉ କିଛି ଏଥିରେ କରିବାର ନାହିଁ ନା ନା ତୁମର ମଧ୍ୟ ରହିଛି ତୁମେ ବର୍ତ୍ତମାନ ଧନୁ ଯଜ୍ଞ କରିବା ପାଇଁ ବ୍ୟବସ୍ଥା କର ଯଜ୍ଞ ହେବ ବର୍ତ୍ତମାନ ଧନୁର୍ଜାଗ ଧନୁ ହେଉଛନ୍ତି ଶିବଜୀଙ୍କର ଶିବଜୀଙ୍କ ଧନୁ ଇଏ ପ୍ରାପ୍ତ ହୋଇଥିଲେ ଶିବଜୀଙ୍କ ଧନୁକୁ ଯଦି ସୁରକ୍ଷା ମିଳିବ ତାହେଲେ ତାଙ୍କ ସେ ସୁରକ୍ଷିତ ରହିବେ ଏଇ ଆଶାରେ ତାଙ୍କୁ ସେ ଧନୁଟି ମିଳିଥିଲା ଶିବଜୀ କୃପା କରି ତାଙ୍କୁ ଦେଇଥିଲେ ଚତୁର୍ଦ୍ଦଶ୍ୟାଙ୍ଗ ଯଥାବିଧ ଆଉ ଦୁଇ ଦିନ ପରେ ତିନି ଦିନ ପରେ ଯେଉଁ ଆସିବେ ଚତୁର୍ଦ୍ଦଶୀ ତିଥିରେ ଏଇ ଧନୁର୍ଯ୍ୟ ହେବ ଧନୁର୍ଯ୍ୟ ହେବ ତେଣୁ ବିଶେଷନ୍ତୁ ପଶୁନ୍ ମେଧ୍ୟାନ ସେ ଯଜ୍ଞରେ ଯେଉଁ ବଳି ଦିଆଯିବ ପଶୁ ବଳି ଦିଆଯିବ ତେଣୁ ସେମାନେ ସବୁ ତାଙ୍କ ପଶୁମାନଙ୍କୁ ଆଣ ବିଶେଷନ୍ତୁ ପଶୁ ମେଧ୍ୟାନ ଭୂତ ରାଜା ମିଳୁଛେ ଭୂତ ରାଜ ଶିବଜୀଙ୍କୁ ଭୂତ ରାଜ ବୋଲି କୁହାଯାଏ ଭୂତ ପ୍ରେତମାନଙ୍କର ସେ ହେଉଛନ୍ତି ତାଙ୍କୁ ସେ ତାଙ୍କର ପାଳନକର୍ତ୍ତା ବା ତାଙ୍କୁ ସେ ରକ୍ଷା କରନ୍ତି ତେଣୁ ମିଳୁଛେ ସିଏ ତାଙ୍କର ଆଶୀର୍ବାଦରୁ ଆମେ ଏଇ ଧନୁର୍ଯ୍ୟ ସୁରକ୍ଷିତ ବା ଠିକ୍ ଭାବରେ କରିପାରିଲେ ଆମର ଆଉ କୃଷ୍ଣ ରାମ ମୃତ୍ୟୁବରଣ ଆମକୁ ଦେବେ ନାହିଁ ମୃତ୍ୟୁ ପ୍ରଦାନ କରିବେ ନାହିଁ ଆମେ ତାଙ୍କୁ ହତ୍ୟା କରିବା ଏଇ ଭାବରେ ଏଇ ଶ୍ଳୋକଟି କହୁଛନ୍ତି 26 ନମ୍ବର ଶ୍ଳୋକରେ ଶ୍ରୀଧର ସ୍ୱାମୀ କହୁଛନ୍ତି ପୂର୍ବ ଶ୍ଳୋକରେ 25 ନମ୍ବର ଶ୍ଳୋକରେ ସନାତନ ଗୋସ୍ୱାମୀ କହୁଛନ୍ତି ହେ ଚତୁର ଇତି ପ୍ରୋତ୍ସାହତି ତୟା ଭଦ୍ରଂ ଯେଉଁ କୁହାଗଲା ଭଦ୍ର କହିଲେ ତୁମେ ବହୁତ ଚତୁର ତାଙ୍କୁ ପ୍ରୋତ୍ସାହନ ଦେବା ପାଇଁ ବି ଅମାତ୍ୟକୁ ମଧ୍ୟ ଏ ଯେଉଁ ରହିଛନ୍ତି ମହନ୍ତକୁ ମଧ୍ୟ କହିଲେ ଏଇଠି ସନାତନ ଗୋସ୍ୱାମୀ କହୁଛନ୍ତି ଶ୍ରୀ ନାରଦାଖ୍ୟା ଶ୍ରୀ ନାରଦା ଶ୍ରୀ ନାରଦା ସୁତଂ ଆତ୍ମଜନ୍ମ ସୌଭପତି ଦୁମିଳାଖ୍ୟ ଦାନବାନ ଉଗ୍ରସେନସ୍ୟ ରୂପଧରାତ୍ ତତ୍ ପତ୍ନୀୟାଂ ସ୍ୱ ଦୁର୍ଜନ୍ମ ଯଥା ବୃତମ ତଥା କଥିତମ ଶ୍ରୀ ହରିବଂଶ ନାରଦମୁନି ତାଙ୍କୁ କହିଥିଲେ ହରିବଂଶରେ ମଧ୍ୟ ଏଇଟା ବର୍ଣ୍ଣନା କରାଯାଇଛି ପ୍ରକୃତରେ ଇଏ ହେଉଛନ୍ତି ଉଗ୍ରସେନଙ୍କର ପୁତ୍ର ନୁହନ୍ତି ଇଏ ଯେଉଁ ସୌଭପତି ଦ୍ରୁମିଳ ଅସୁର ସେ କ'ଣ କଲା ଦାନବ ସେ ଉଗ୍ରସେନ ରୂପ ଧାରଣ କରିକିରି ଉଗ୍ରସେନଙ୍କ ପତ୍ନୀଙ୍କ ସହିତ ସଙ୍ଗ କରିକିରି ଏଇ କଂସ ଜାତ ହେଇଛନ୍ତି ସ୍ୱ ଦୁର୍ଜନ୍ମ ଯଥା ବୃହତମ ଏ କଥା ନାରଦମୁନି ତାଙ୍କୁ କହିଥିଲେ ତେଣୁ ସେ ଜାଣନ୍ତି ଇଏ ମୋର ପିତା ନୁହନ୍ତି ଉଗ୍ରସେନ ମୋର ପିତା ହେଉଛନ୍ତି ଦ୍ରୁମିଳ ତେଣୁ ଏ କଥା ସବୁ କହିକିରି ଆମେ ତାଙ୍କୁ ହତ୍ୟା କରିବା ଏଭଳି ଭାବରେ ସବୁ କହିଥିଲେ ତେଣୁ ଏ 26 ନମ୍ବର ଶ୍ଳୋକରେ କହିଲେ ଶ୍ରୀଧର ସ୍ୱାମୀ କହୁଛନ୍ତି ମିଳୁ ସେ ଅର୍ଥ ରହୁଛି ବରଦାୟ ଯିଏ ବର ଦେବାରେ ଶ୍ରେଷ୍ଠ ମିଳୁ ସେ ବରଦା ବା ଶ୍ରେଷ୍ଠ ବର ପ୍ରଦାନକାରୀ ମିଳୁ ସେ ତେଣୁ ସନାତନ ଗୋସ୍ୱାମୀ ଏ ଶ୍ଳୋକରେ କହୁଛନ୍ତି ନାନୁ ଇଷ୍ଟଦେବ ସେବୈ ଇଦଂ ସିଦ୍ଧ୍ୟତିଥି ମତ୍ୱା ଇଷ୍ଟଦେବ ହେଉଛନ୍ତି ଶିବଜୀ ତାଙ୍କୁ ଯଦି ଆମେ ଇଷ୍ଟଦେବ ତାଙ୍କର ଯଦି ସେବା କରିପାରିବା ଇଦଂ ସିଦ୍ଧ୍ୟତି ଆମେ ଏଇଟା ସିଦ୍ଧିପ୍ରାପ୍ତ ହେଇପାରିବା ଏଇ କାର୍ଯ୍ୟରେ ଏଇଭଳି ଭାବେ ଚିନ୍ତା କରି ଯଦ୍ବା ତୋ କୁତୋ ଅତ୍ରା ଗମିଷ୍ୟତ ଯଦି ମାନେ ସେମାନେ କହିବେ ସେମାନେ କେମିତି ଏଠିକି ଆସିବେ, ଏଠିକି ସେମାନେ କାହିଁ କ'ଣ ଆସିପାରିବେ, ସେମାନେ କୃଷ୍ଣ ବଳରାମ ଏମାନେ ସବୁ ଆସିପାରିବେ ଇତି ଅପେକ୍ଷା ଧନୁର୍ଯାଗ ଉତ୍ସବ ଧନୁର୍ଯାଗ କରିବା ପାଇଁ କହିଲେ ଧନୁର୍ଯାଗ ଉତ୍ସବ ମଲ୍ଲ କ୍ରୀଡ଼ା ଦର୍ଶ ବ୍ୟାଜନ ଆନେ ଇତି ମନ୍ତ୍ର ମାହ। ତେଣୁ ସେମାନେ କହିବେ ଏଇ ଯେଉଁ ଧନୁର୍ଯଜ୍ଞ ହେବ ଏବଂ ମଲ୍ଲକ୍ରୀଡ଼ା ହେବ ଏଇଭଳି ଭାବରେ ତାଙ୍କୁ ସବୁ ସେମାନେ ସବୁ ଆସିବେ, ଏଇ ସବୁ କାରଣ ଦର୍ଶେଇକିରି ସେମାନେ ସବୁ ଆସିବେ। ତେଣୁ 27 ନମ୍ବର ଶ୍ଳୋକରେ କୁହାଯାଉଛି ଇତି ଆଜ୍ଞାପ୍ୟାର୍ଥ ତତ୍ରଜ୍ଞ ଆହୁୟ ଯଦୁପୁଙ୍ଗବଂ ଗୃହୀତ୍ୱା ପାଣିନାଂ ପାଣିଂ ତତୁ ଆକ୍ରୁଢ ମୁବାଜ। ତେଣୁ ଏଇଭଳି ଭାବରେ ସରିଲା ପରେ ସମସ୍ତେ ପଠେଇ ସାରିକିରି ଅକ୍ରୁଡ଼ଙ୍କୁ ବର୍ତ୍ତମାନ କଥା କହିବେ, ଅକ୍ରୁଡ଼ଙ୍କୁ କହିବେ ଆମେ କଥାକୁ ଏଠି ବିଶ୍ରାମ ଦେବା। ଜୟ ଶ୍ରୀମଦ ଭାଗବତମ କି ଜୟ ଶ୍ରୀ ଗୋପାଳ ମହାରାଜ କି ଜୟ ଶ୍ରୀ ଗୁରୁଦେବ କି ଧନ୍ଦେ ଗୌର ଭକ୍ତ।